ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 3% ବୃଦ୍ଧି, ଓଡ଼ିଶାର 6 ସମେତ ଦେଶରେ ନୂଆ 57 କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ, ରାଜ୍ୟର ଶକ୍ତିପୀଠଗୁଡ଼ିକରେ ଜଗତଜନନୀ ମା' ଦୁର୍ଗାଙ୍କର 10ମୀ ପୂଜା ଓ ମଣ୍ଡପଗୁଡ଼ିକରେ 9ମୀ ପୂଜା ଅନୁଷ୍ଠିତ, ସ୍ୱେଚ୍ଛାକୃତ ରକ୍ତଦାନ ପ୍ରୋତ୍ସାହନ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ, ଏବଂ ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ଆଉ 3% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ ପେନ୍ସନ୍ଭୋଗୀଙ୍କ ମହଙ୍ଗା ରିଲିଫ୍ ଡିଆର୍ ଅତିରିକ୍ତ କିସ୍ତିକୁ ଅନୁମୋଦନ ମିଳିଛି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଗତ ଜୁଲାଇ ମାସ ପହିଲାରୁ ଲାଗୁ ହେବ। ବର୍ତ୍ତମାନ ମୂଳ ବେତନ ଅବା ପେନ୍ସନ୍ ଉପରେ 55% ମହଙ୍ଗା ଭତ୍ତା ମିଳୁଥିବା ବେଳେ ଏବେ କର୍ମଚାରୀ ଓ ପେନ୍ସନ୍ଭୋଗୀମାନେ 58% ହାରରେ ଅର୍ଥରାଶି ପାଇବେ। ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାରେ ଅଧିକ 3% ବୃଦ୍ଧି ହେତୁ କେନ୍ଦ୍ରୀୟ ରାଜକୋଷରୁ ବର୍ଷକୁ 10,083,96,00,000 ଅତିରିକ୍ତ ଖର୍ଚ୍ଚ ହେବ। ଏହାଦ୍ୱାରା ପ୍ରାୟ 49,19,000 କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 68,72,000 ପେନ୍ସନ୍ଭୋଗୀ ଲାଭାନ୍ୱିତ ହେବେ। ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ ଏହି ଭତ୍ତା ବୃଦ୍ଧି କରାଯାଇଛି। ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ 57 ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଓଡ଼ିଶାର 6 ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ନୂତନ ବିଦ୍ୟାଳୟଗୁଡ଼ିକ ସମ୍ପୃକ୍ତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜାତୀୟ ଶିକ୍ଷାନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଞ୍ଜୁର ମିଳିଛି। ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରିତାର ଅଂଶସ୍ୱରୂପ ଏହି 57 କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରଥମ ଥର ପାଇଁ ବାଲବାଟିକା ସହିତ ଅନୁମୋଦନ କରାଯାଇଛି। ଏହି ବାଲବାଟିକାରେ 3 ପ୍ରି ପ୍ରାଇମେରୀ ବା ପ୍ରାରମ୍ଭିକ ଶିକ୍ଷା ଦିଆଯିବ। ଏହି 57 ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ 5,862,55,00,000 ଖର୍ଚ୍ଚ ହେବାର ଆକଳନ କରାଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ RSS ସ୍ୱେଚ୍ଛାସେବୀମାନେ ରାଷ୍ଟ୍ର ସେବା ସହିତ ସମାଜକୁ ସଶକ୍ତ କରିବା ଦିଗରେ ଅକ୍ଳାନ୍ତ ପରିଶ୍ରମ କରି ଦେଶ ସେବାରେ ସମ୍ପୂର୍ଣ୍ଣ ସମର୍ପିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ RSSର ଶତବାର୍ଷିକୀ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, 100 ପୂର୍ବେ ଏହି ମହାନ ଦିବସରେ ଏକ ସଂଗଠନ ଭାବେ RSSର ପ୍ରତିଷ୍ଠା କେବଳ ଏକ ସଂଯୋଗ ନଥିଲା, ବରଂ ଏହା ହଜାର ହଜାର ବର୍ଷ ଧରି ଚାଲୁଥିବା ଏକ ପରମ୍ପରାର ପୁନରୁତ୍ଥାନ ଥିଲା। ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ RSS ସ୍ୱେଚ୍ଛାସେବୀମାନେ 1963 ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରି ଗର୍ବ ସହ ପଦଯାତ୍ରା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପ୍ରତି RSSର ଅବଦାନ ଆଧାରରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, RSS ଲୋକଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣ ଏବଂ ସାଂସ୍କୃତିକ ସଚେତନତାର ଭାବନାକୁ ପ୍ରଜ୍ୱଳିତ କରୁଛି। କେନ୍ଦ୍ର ଯୁବ ବ୍ୟାପାର ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀରେ ମାଇ ଭାରତ ମୋବାଇଲ୍ ଆପ୍ଲିକେସନ୍ର ଶୁଭାରମ୍ଭ କରିଛନ୍ତି। ଏହି ମୋବାଇଲ୍ ଆପ୍ଲିକେସନ୍ ଭାରତର ଯୁବକମାନଙ୍କୁ ସଶକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ। ସମଗ୍ର ଭାରତରେ ସାଧାରଣ ସେବା କେନ୍ଦ୍ର CSC 500,000+ ଅଧିକ ନେଟୱାର୍କ ମାଧ୍ୟମରେ ମାଇ ଭାରତ ପୋର୍ଟାଲ୍ ଏବେ ଦୁର୍ଗମ ଗ୍ରାମାଞ୍ଚଳରେ ପହଞ୍ଚିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ମାଇ ଭାରତ ପ୍ଲାଟଫର୍ମରେ ପ୍ରାୟ 2 ଯୁବକ ଏବଂ 1.5 ସଂଗଠନ ପଞ୍ଜୀକୃତ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନ ମନ୍ତ୍ର ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆଜି ଆସନ୍ତୁ ଜାଣିବା ସୀମା ବାହାରେ ସରକାର ପ୍ରଦାନ କରୁଥିବା ସହଯୋଗ ସମ୍ପର୍କରେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶ ସୀମା ବାହାରେ ଘଟୁଥିବା ସଙ୍କଟର ପ୍ରଥମ ସହଯୋଗକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଗତ 5 ବର୍ଷ ମଧ୍ୟରେ 150ରୁ ଅଧିକ ଦେଶକୁ ଭାରତ ମାନବୀୟ ଏବଂ ବିପର୍ଯ୍ୟୟ ସହାୟତା ପ୍ରଦାନ କରିଛି। ନାଇଜେରିଆରେ ଏକ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସଙ୍କଟ ସମୟରେ ପ୍ରଥମ ସହଯୋଗ ପ୍ରଦାନକାରୀ ଭାବେ ଭାରତର ଭୂମିକା ଉପରେ ଆଲୋକପାତ କରିଥିଲେ।
ଦୁନିଆ ମେ କୋଇ ବି ମୁସ୍କିଲ ଆତି ହେ ତୋ ଭାରତ ବିଶ୍ୱ ବନ୍ଧୁ କେ ତୌର ପର ଫର୍ଷ୍ଟ ରିସ୍ପଣ୍ଡର ବନକର ୱହାଁ ପହଞ୍ଚତା ହେ।
COVID-19 ମହାମାରୀ ସମୟରେ ଭାରତ ମାନବ କୈନ୍ଦ୍ରିକ କୂଟନୀତିର ପ୍ରମାଣ ସ୍ୱରୂପ ବିଭିନ୍ନ ଦେଶକୁ ପ୍ରତିଷେଧକ ଟିକା ଯୋଗାଇ ଦେଇଥିଲା। ୟୁକ୍ରେନ୍ରେ ଅପରେସନ ଗଙ୍ଗାଠାରୁ ଆରମ୍ଭ କରି ସୁଦାନରେ ଅପରେସନ କାବେରୀ ଏବଂ ଇସ୍ରାଏଲ୍ରେ ଅପରେସନ ଅଜୟ ପର୍ଯ୍ୟନ୍ତ ଭାରତ ନିଜ ଦେଶର ନାଗରିକଙ୍କ ସହ ବିଦେଶୀଙ୍କୁ ମଧ୍ୟ ସହଯୋଗ ପ୍ରଦାନ କରିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମହେନ୍ଦ୍ର କୁମାର ମାଝୀ।
ଆଦ୍ୟଶକ୍ତି ଜଗଧାତ୍ରୀ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଶକ୍ତିପୀଠଗୁଡ଼ିକରେ ଆଜି ଦଶମୀ ପୂଜା ଚାଲିଛି। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପୂଜାମଣ୍ଡପଗୁଡ଼ିକରେ ମହାନବମୀ ପୂଜା ଏବଂ ହୋମଯଜ୍ଞ ଚାଲିଛି। ଶରତ କାଳକୁ ଦେବୀଙ୍କ ଆବାହନ ସମୟ ଭାବେ ଅଭିହିତ କରାଯାଇ 16 ଦିନାତ୍ମକ ନବରାତ୍ରୀ ଓ ତ୍ରିଦିନାତ୍ମକ ପୂଜା ଉତ୍ସବର ଅବତାରଣା କରାଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ମା' ବିମଳାଙ୍କର ଆଜି ବିଶ୍ରାମ ପୂଜା ହେଉଛି। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ। ଅବକାଶ ନୀତି ପରେ ଚନ୍ଦନ ଲାଗି କରାଯାଇ ନୂଆଲୁଗା ସମେତ 32 ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାରରେ ସୁନାବେଶ ଅନୁଷ୍ଠିତ ହେବ। ମଣ୍ଡପଗୁଡ଼ିକରେ ମା'ଙ୍କର ମହାନବମୀ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ସହରର ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଛନ୍ତି। ପୂଜାମଣ୍ଡପ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସର୍କିଟ୍ ହାଉସ୍ରେ ଗଣମାଧ୍ୟମକୁ କହିଛନ୍ତି, ସମଗ୍ର ଦେଶରେ କଟକ ସହରର ଭାଇଚାରା ଅନନ୍ୟ। ଏଠାରେ ପାର୍ବଣର ମୁଖ୍ୟ ପର୍ବ ଦଶହରା ଅତ୍ୟନ୍ତ ଆକର୍ଷଣୀୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଏବଂ କଟକ ସହରର ସର୍ବାଙ୍ଗୀନ ଉନ୍ନତି କାମନା କରିଛନ୍ତି। ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା, ରକ୍ତ ସଂଗୃହୀତ କେନ୍ଦ୍ରଗୁଡ଼ିକ ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ଏବଂ ଜାତୀୟ ରକ୍ତନୀତିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଆଜି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଉଛି। ରକ୍ତଦାନ ମହତଦାନ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆଜି ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଏବଂ ବୁଦ୍ଧିମତାକୁ ସମ୍ମାନ ପ୍ରଦର୍ଶନର ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଅକ୍ଟୋବର 1ରେ ସମଗ୍ର ବିଶ୍ୱରେ ଏହି ଦିବସ ଆଜି ପାଳନ କରାଯାଇଥାଏ। ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ କାର୍ଯ୍ୟକୁ ପରିଚାଳିତ କରୁଥିବା ବୟସ୍କ ବ୍ୟକ୍ତି, ଆମର ଆକାଂକ୍ଷା, ଆମର ମଙ୍ଗଳ ଏବଂ ଆମର ଅଧିକାର ଚଳିତ ବର୍ଷର ବାର୍ତ୍ତା ରହିଛି। ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ ସମ୍ବଲପୁର ସିଆର୍ପିଏଫ୍ ଗ୍ରୁପ୍ ସେଣ୍ଟରରେ ରକ୍ତଦାନ ଶିବିର ଆୟୋଜିତ କରାଯାଇଛି। କାର୍ଯ୍ୟକ୍ରମକୁ ସିଆର୍ପିଏଫ୍ ଡିଆଇଜି ସଞ୍ଜୟ କୁମାର ସିଂ ଏବଂ ଡିଆଇଜି ସ୍ୱାସ୍ଥ୍ୟ ଡକ୍ଟର ସି ବାଲୁ ସଂଯୋଜନା କରି ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶିବିରରେ ସମ୍ବଲପୁର ଗ୍ରୁପ୍ ସେଣ୍ଟରର 25 ଜଣ ଅଧିକାରୀ ଓ ଯବାନ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ କୋଷାଗୁମୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 43 ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ଙ୍କ ଅଧ୍ୟକ୍ଷତାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଳନ କରାଯାଇଛି। ନୟାଗଡ଼ ଜିଲ୍ଲା ଲେଖନପୁରସ୍ଥିତ ସମର୍ପଣ ଗୃହରେ ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି। ସମର୍ପଣ ପରିଚାଳନା କମିଟିର ସମ୍ପାଦକ ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ମାଇଁ ଭାରତ କେନ୍ଦ୍ର ଆନୁକୂଲ୍ୟରେ ନୟାଗଡ଼ ଏକତା ୟୁଥ୍ କ୍ଲବ୍ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ତେବାସୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅବପାତ ପାରାଦୀପ ଏବଂ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଆସନ୍ତାକାଲି ଓ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲ୍ଲାର ମଧ୍ୟମରୁ ପ୍ରବଳ ବର୍ଷା ସହ ଅଧିକ ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 3% ବୃଦ୍ଧି। ଓଡ଼ିଶାର 6 ସମେତ ଦେଶରେ ନୂଆ 57 କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। ରାଜ୍ୟର ଶକ୍ତିପୀଠଗୁଡ଼ିକରେ ଜଗଜ୍ଜନନୀ ମା' ଦୁର୍ଗାଙ୍କର ଦଶମୀ ପୂଜା ଓ ମଣ୍ଡପଗୁଡ଼ିକରେ ନବମୀ ପୂଜା ଅନୁଷ୍ଠିତ। ସ୍ୱେଚ୍ଛାକୃତ ରକ୍ତଦାନ ପ୍ରୋତ୍ସାହନ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଏବଂ ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।